ଝିଅଙ୍କ ଭରା ଖିରେ ତୋ କଜଳ ଗାର ଅଳତା ଲଗା ପାଦରେ ତୋ ପାଉଁଜି ସ୍ୱର
ଲାଗିଲୁ ତୁ ଭାରି ନିଜର ନିଜର।